ରାତିରେ ନିଦ୍ରା ରାତିରେ ନିଦ୍ରା ନିଦ୍ରା ଯାଉଛି ବା ଯେଉଁମାନେ ଦୂରତ ଅଛନ୍ତି ତାଙ୍କ ସ୍ତ୍ରୀ ସାଙ୍ଗରେ ତାଙ୍କ ଚାଲିଯାଉଛି ରାତି ଚାଲିଯାଉଛି ସକାଳେ କେଉଁ ଧନ ରୋଜଗାର କରିବେ କି କୁଟୁମ୍ବ ପାଳନ କରିବେ ଏହି ବିଷୟରେ ତାଙ୍କର ସମୟ ଚାଲିଯାଉ ଏବଂ ଦେହା ପ୍ରତ୍ୟେକ କଳକାରୀଷୁ ଆତ୍ମ ସ୍ୱନିଷୁ ଅସୁସ୍ଥ ଅଭି ତାଙ୍କର ଶରୀର ବା ଦେହ ପୁତ୍ର ସ୍ତ୍ରୀ ଏମାନେ ବନ୍ଧୁବାନ୍ଧବ ଏମାନଙ୍କୁ ସେମାନେ ଭାବ କି ହେଉଛନ୍ତି ଆମର ସୈନ୍ୟ ଦେହା ଆତ୍ମ ସୈନ୍ୟସୁ ଅସୁସ୍ଥ ଅଭି ଯଦିଓ ସେମାନେ ଅସଲ ସବୁଦିନ ପାଇଁ ସେମାନେ ରହିବେ ନାହିଁ କିନ୍ତୁ ସେମାନେ ସେଇମାନଙ୍କୁ ଭାବନ୍ତି ଏମାନେ ଆମର ସୈନ୍ୟ ତାଙ୍କ ଉପରେ ନିଷ୍ଠା ରହିଛି କିନ୍ତୁ ଜଣେ ସନ୍ନ୍ୟାସୀ ଯେ ସେ ଭଗବାନଙ୍କ ଉପରେ ନିଷ୍ଠା ରଖୁଛି ସେ ଅନ୍ୟ କାହା ଉପରେ ନିଷ୍ଠା ରଖନ୍ତି ନାହିଁ ପରାତ୍ମ ନିଷ୍ଠା ବୋଲି କୁହାଯାଉଛି ଏତାଂଶ ଆସ୍ଥାଏ ପରାତ୍ମ ନିଷ୍ଠା ଅଧ୍ୟାଶିତ ପୂର୍ବତମେ ମହର୍ଷି ଖାଲି ଯେ ସେ ଅବନ୍ତୀ ବ୍ରାହ୍ମଣ ନିଜେ ପ୍ରଥମେ ଆରମ୍ଭ କରିଥିଲେ ସେ କଥା ତା ନୁହଁ ପୂର୍ବତମେ ଅତୀତରେ ବହୁତ ଏହିଭଳି ଭାବରେ ମହର୍ଷିମାନେ ସବୁ ସେଇ ଭଗବାନଙ୍କ ଉପରେ ଭରସା କରି ସେମାନେ ଭଗବାନଙ୍କ ଉପରେ ହିଁ ନିଷ୍ଠା କରୁଛନ୍ତି ଅନ୍ୟ କାହା ଉପରେ ତାଙ୍କର ଆସ୍ଥା ରଖିନାହାନ୍ତି ଅଧ୍ୟାଶିତ ପୂର୍ବତମେ ମହର୍ଷି ଅହଂ କରିଷ୍ୟାମି ଦୁରନ୍ତ ପାର ଏ ଯେଉଁ ଅପାର ଭୌତିକ ସାଗର ରହିଛି ଭବସାଗର ରହିଛି ଯାହାକୁ ଦୁରନ୍ତ କେହି ପାର ହୋଇପାରିବେ ନାହିଁ କିନ୍ତୁ ଭଗବାନଙ୍କ ଉପରେ ଆସ୍ଥା ରଖିଲେ ଜଣେ ଏ ଦୁରନ୍ତ ଯେଉଁ ଭବସାଗରକୁ ଜଣେ ପାର ହୋଇଯିବେ ଅହଂ କରିଷ୍ୟାମି ଦୁରନ୍ତ ପାର ତମ ମୁକୁନ୍ଦାଙ୍ଗରେ ନିଶ୍ଚୟ ରହିବ ଏ ଭୌତିକ ଜଗତକୁ ତମ ମୟ କୁହାଯାଇଛି ଅନ୍ଧକାରମୟ ଜଗତ ବୋଲି କୁହାଯାଇଛି ସେଥିପାଇଁ ବେଦରେ କୁହାଯାଏ ତମ ସୀମା ଜ୍ୟୋତି ତମୟ ଅନ୍ଧକାର ଡୁହା ଆଲୋକକୁ ଆସ ଅନ୍ଧକାରମୟ ଜଗତ ଯେହେତୁ ଏ ଯେଉଁ ଜଗତ ରହୁଛି ଅନ୍ଧକାରମୟ ତେଣୁ ଲୋକମାନେ ଜାଣିପାରୁନାହାନ୍ତି କ'ଣ କରିବା କଥା କ'ଣ କରିବା କଥା ନୁହଁ ଅନ୍ଧକାର ଭିତରେ କିଛି ଜଣାପଡ଼ିବ ନାହିଁ ତେଣୁ ଯେଉଁମାନେ ମୁକୁନ୍ଦାଙ୍ଗରେ ହିଁ ନିଶ୍ଚୟ ରହିବ ଭଗବାନଙ୍କର ଗୋଟେ ନାମ ହେଉଛି ମୁକୁନ୍ଦ ମୁକୁନ୍ଦ ଅର୍ଥ ହେଉଛି ମୁକ୍ତି ଯିଏ ପ୍ରଦାନ କରନ୍ତି ବା ମୁକ୍ତିକୁ କୃଷିତ ଯିଏ କରିଦିଅନ୍ତି ଅର୍ଥାତ୍ ଟିକେ ଭକ୍ତି ପ୍ରଦାନ କରନ୍ତି ଯେଉଁମାନେ ସାଧାରଣତଃ ଜ୍ଞାନୀମାନେ ସେମାନେ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତି କେମିତି ବହୁତ ଜଗତରୁ ମୁକ୍ତି ହେବେ କିନ୍ତୁ ଯେଉଁମାନେ ଭକ୍ତ ତାଙ୍କ ପାଇଁ ମୁକ୍ତିଟା କୁତ୍ସିତ ହୋଇଯାଏ ମୁକ୍ତି ସେ ଚାହାନ୍ତି ନାହିଁ ଯେମିତି ମହାପ୍ରଭୁ ମମ ଜନ୍ମନି ଜନ୍ମନି ଈଶ୍ୱରେ ଭଗତା ଭକ୍ତି ରହିଛନ୍ତି କହି ଜନ୍ମ ଜନ୍ମ ସେ ଭଗବାନଙ୍କୁ ଭକ୍ତି କରିବା ପାଇଁ ଚାହୁଁଛନ୍ତି ଜଣେ ମୁକ୍ତି ହୋଇଗଲେ ସେ ଆଉ ଜନ୍ମ ଗ୍ରହଣ କରିବ ନାହିଁ କିନ୍ତୁ ମହାପ୍ରଭୁ ଚାହୁଁନାହାନ୍ତି ମୁକ୍ତି ନେବା ପାଇଁ ମହାପ୍ରଭୁ ଚାହୁଁଛନ୍ତି ପ୍ରତି ଜନ୍ମରେ ମୁଁ ଆସେ କିନ୍ତୁ ପ୍ରତି ଜନ୍ମରେ ମୁଁ ଭଗବାନଙ୍କର ଭକ୍ତି କରିବି ତମ ମୁକୁନ୍ଦାଙ୍ଗରେ ନିଶ୍ଚୟ ସେଥିପାଇଁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ମୁକ୍ତିଟା କୁତ୍ସିତ ହୋଇଯାଏ ମୁକ୍ତି ସେମାନେ ଚାହାନ୍ତି ନାହିଁ ଯେଉଁମାନେ ଯେଉଁମାନେ ଜ୍ଞାନୀ ସେମାନେ ଏଇ ମୁକ୍ତି ପାଇଁ ସବୁବେଳେ ତାଙ୍କର ଚେଷ୍ଟା ହେଉଛି ମୁକ୍ତି ପାଇବା କେମିତି ମୁକ୍ତି ସେମାନେ ପାଇବେ ତେଣୁ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଯେଉଁ ମହାପ୍ରଭୁ ଆସିଲେ ସେଇ ଶ୍ଳୋକଟି ଆଲୋଚନା କରୁଛନ୍ତି ସାଙ୍ଗ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆମେ ଏଇଟା ପରେ କଥା ହେବା କହିବା ସେ କଥା ତେଣୁ ମହାପ୍ରଭୁ ଏହିଭଳି ଭାବରେ ଏହି ଶ୍ଳୋକଟିକୁ ଆଲୋଚନା କରିକରି ଏହି ଶ୍ଳୋକଟିକୁ ସ୍ମରଣ କରି ଏହି ଶ୍ଳୋକକୁ ଆବୃତ୍ତି କରିକରି ବୃନ୍ଦାବନ ଅଭିମୁଖେ ଯାଉଥିଲେ ତେଣୁ ବୃନ୍ଦାବନ ଯେତେବେଳେ ଯାଉଥିଲେ ସେ ସମୟରେ ତାଙ୍କ ସହିତ ଥିଲେ ନିତ୍ୟାନନ୍ଦ ପ୍ରଭୁ ଥିଲେ ଆଉ କେତେଜଣ ମଧ୍ୟ ତାଙ୍କର ପାର୍ଷଦ ଥିଲେ ମୁକୁନ୍ଦ ଥିଲେ ଆଉ କେତେଜଣ ତିନି ଚାରିଜଣ ଥିଲେ ପାର୍ଷଦ ତେଣୁ ସେମାନେ ଚାହୁଁନଥିଲେ ମହାପ୍ରଭୁ ବୃନ୍ଦାବନ ଯାଆନ୍ତୁ ସେ ବୃନ୍ଦାବନ ଆମର ରହିଛି ନଦିଆରେ ନଦୀରେ ଯେଉଁ ରହିଛି ନିର୍ଦ୍ଦୟା ଘାଟ ସେ ଘାଟ ପାରି ହେଇ ସେ ଯାଇଥିଲେ କଟୁଆ କଟୁଆରେ ସେ ସନ୍ନ୍ୟାସ ଗ୍ରହଣ କଲେ 1510 ମାଘ ମାସରେ ଏଇ ସନ୍ନ୍ୟାସ ଗ୍ରହଣ କଲେ କେଶବ ମହାରାଜଙ୍କଠାରୁ ଏବଂ ସନ୍ନ୍ୟାସ ଗ୍ରହଣ କରି ସେ ବୃନ୍ଦାବନ ଅଭିମୁଖ ଯାତ୍ରା କରୁଥିଲେ ତେଣୁ ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟ ପ୍ରାର୍ଥୀମାନେ ଯେଉଁ ସାଙ୍ଗରେ ଥିଲେ ସେମାନେ ଯେତେବେଳେ ମହାପ୍ରଭୁ ଯାଉଛନ୍ତି ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁ ଦେଖିଲେ କେତେଜଣ ଗାଈ ଚରାଉଛନ୍ତି, ଗାଈ ଗୋପାଳ ବାଳକ ପରିଜନ ଗାଈ ଚରାଉଛନ୍ତି, ମହାପ୍ରଭୁ ତାଙ୍କୁ ଦେଖିଦେଲେ, ତାଙ୍କ ବୃନ୍ଦାବନ ସ୍ମରଣ ଆସିଗଲା। ତେଣୁ ନିତ୍ୟାନନ୍ଦ ଟିକେ ଆଗୁଆ ଯାଇ ତାଙ୍କୁ କହିଦେଲେ, ଯେତେବେଳେ ସନ୍ନ୍ୟାସୀ ତାଙ୍କ ଆସୁଛନ୍ତି, ପଚାରିବେ ବୃନ୍ଦାବନକୁ ରାସ୍ତା କେଉଁଟା, ତୁମେ ଓଲଟା ବାଟ ଦେଖିଦେବ, ବୃନ୍ଦାବନ ଗଲେ ତୁମେ ନଦିଆରେ ଚଳିବେ। ଏଇଭଳି ଭାବରେ ସେ ତାଙ୍କୁ କହିଦେଇଥିଲେ। ତେଣୁ ମହାପ୍ରଭୁ ବୃନ୍ଦାବନ ଭାବରେ ଆଗେ ସେଇ ଯେତେବେଳେ ତାଙ୍କୁ ପଚାରିଲେ ଯେ ବୃନ୍ଦାବନକୁ କେଉଁ ଗୋଟେ ବାଟ ପିଲାମାନେ, ତେଣୁ ସେମାନେ ଓଲଟା ବାଟ ଦେଖେଇଦେଲେ। ତେଣୁ ସେ ପୁଣି ସେଇପଟେ ଆସୁଛନ୍ତି, ପୁଣି ସେଇଠି ଆସୁଛନ୍ତି, ଜାଣିନାହାନ୍ତି କି ଭାବୁଛନ୍ତି ବୃନ୍ଦାବନ ଯାଉଛନ୍ତି ବୋଲି, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଜାଣିଛନ୍ତି। ତେଣୁ ସେ ଖବର ଦେଲେ ଅଯୋଧ୍ୟା ଚାଟଙ୍କୁ ଯେ ସିଏ ଶାନ୍ତିପୁରେ ତାଙ୍କ ମହାପ୍ରଭୁଙ୍କର ବହିବା ସହିତରେ ଆଣି ଆସିବେ, ତାଙ୍କୁ ଅପେକ୍ଷା କରିଥିବେ, ତାଙ୍କୁ ନେବେ, ତାଙ୍କର ଶାନ୍ତିପୁରେ ତାଙ୍କର ବାସସ୍ଥାନ ନେବେ। ଏଇଭଳି ଭାବରେ ଖବର ପଠେଇଥିଲେ। ମହାପ୍ରଭୁ ଯେତେବେଳେ ଆସି ତାପରେ ଗଙ୍ଗା ନଦୀ ପାର ହେଇକରି, ନଦୀରେ ପାର ହେଇ ତାପରେ ନୌକାରେ ପାର ହେଇ ଯେତେବେଳେ ଆସୁଛନ୍ତି, ସେତେବେଳେ ଅଯୋଧ୍ୟାଚାର୍ଯ୍ୟକୁ ଭେଟିଲେ। ତେଣୁ ଅଯୋଧ୍ୟାଚାର୍ଯ୍ୟ ଭେଟିଲେ, ମହାପ୍ରଭୁ କହିଲେ, ଅଯୋଧ୍ୟ ତୁମେ କ'ଣ ଏଠି ବୃନ୍ଦାବନରେ? ତାଙ୍କର ଧାରଣ ବୃନ୍ଦାବନରେ ଆସିଛନ୍ତି। ତେଣୁ ଅଯୋଧ୍ୟାଚାର୍ଯ୍ୟ କହିଲେ ଯେ ଆପଣ ଯେଉଁଠି ସେ ହେଉଛନ୍ତି ବୃନ୍ଦାବନ। ଗଙ୍ଗା ନଦୀରେ ଦୁଇ ଧାରା ରହିଛି, ଗୋଟିଏ ଧାରାରେ ଗଙ୍ଗା ଅଛନ୍ତି, ଗୋଟିଏ ଧାରାରେ ଯମୁନା ଅଛନ୍ତି। ତେଣୁ ଏପଟ ଧାରାରେ ଆପଣ ଯମୁନାରେ ଅଛନ୍ତି, ଆପଣ ଯେଉଁଠି ଅଛନ୍ତି ସେଇଟା ହେଉଛି ବୃନ୍ଦାବନ। ଏଇଭଳି କହି ଅଯୋଧ୍ୟାଚାର୍ଯ୍ୟ ମହାପ୍ରଭୁଙ୍କୁ ନେଲେ, ତାଙ୍କ ଗୃହକୁ ନେଲେ। ସେଇଠି ସବୁ ବର୍ତ୍ତମାନ ସହିତ ମହାପ୍ରଭୁଙ୍କ ମେଳନ ହେଇଛି, ସତୀଦେବୀ ଆସିଛନ୍ତି ଏବଂ ଅନ୍ୟ ପାର୍ଶ୍ୱମାନେ ସବୁ ଆସିଛନ୍ତି। ସତୀଦେବୀ ତାଙ୍କୁ ସବୁ ତାଙ୍କ ପୁତ୍ରଙ୍କୁ ରୋଷେଇ ରନ୍ଧନ କରି ଭୋଗ ଲଗେଇ ଖାଇବାକୁ ଦେଉଛନ୍ତି, ତାଙ୍କୁ ଅନ୍ୟ ପ୍ରସାଦ ପରିବେଷଣ କରୁଛନ୍ତି। ତେଣୁ ଏହିଭଳି ଭାବରେ କିଛି ଦିନ ରହିଲା ପରେ ମହାପ୍ରଭୁ ତାଙ୍କର ବିଦାୟ ନେଇ ପୁରୀକି ଆସିଲେ, ଜଗନ୍ନାଥ ଧାମକୁ ଆସିଲେ। ତେଣୁ ଏଇ ଜଗନ୍ନାଥ ଧାମ ଯେତେ ଆସି ପହଞ୍ଚନ୍ତି, ସେ ସମୟରେ ଏଇ ଶ୍ଳୋକଟି ଉଚ୍ଚାରଣ କରିବାକୁ ଆସିଥିଲେ। ତେଣୁ ଏଇଠି ଯେତେବେଳେ ଆସିଲେ, ଓଡ଼ିଶାକୁ ଆସିଲେ, ଓଡ଼ିଶାରେ ପ୍ରଥମେ ସେ ଏଠି ଆମର ରେମୁଣା ଯେଉଁ ରହିଛନ୍ତି, ରେମୁଣାରେ ଭଗବାନଙ୍କର ଯେଉଁ ରହିଛନ୍ତି କ୍ଷୀରୋଦ୍ରା ଗୋପୀନାଥ, ସେଇ ମନ୍ଦିରରେ ସେ ଅବସ୍ଥାନ କରିଥିଲେ, ବିଭିନ୍ନ ସ୍ଥାନରେ ଅବସ୍ଥାନ କରିଥିଲେ। ଚୈତନ୍ୟ ଭିତରେ ଯେତିକି ବର୍ଣ୍ଣନା କରାଯାଇଛି ଆମେ ସେ କଥା କହିବା। ତେଣୁ ଯେତେବେଳେ ରେମୁଣାରେ ସେ ଅବସ୍ଥାନ କରୁଥିଲେ, ସେହି ସମୟରେ ଏଇ କଥାଟି କହୁଥିଲେ ମହାପ୍ରଭୁ, ଯେ ଯେତେବେଳେ ମାଧବେନ୍ଦ୍ରପୁରୀ ଆସିଥିଲେ, ମାଧବେନ୍ଦ୍ରପୁରୀ ବୃନ୍ଦାବନରେ ଥିଲେ, ବୃନ୍ଦାବନରେ ଯେତେବେଳେ ଭଗବାନ ଗୋପାଳ ଯେଉଁ ଆବିର୍ଭାବ ହେଲେ, ଯେଉଁ ରହିଛନ୍ତି ଗୋବର୍ଦ୍ଧନ ପର୍ବତ ଉପରେ ଯେଉଁ ରହିଛନ୍ତି ଗୋପାଳ, ସେ ତାଙ୍କୁ ଖବର ଦେଲେ ମାଧବେନ୍ଦ୍ରପୁରୀକୁ, ଯେ ମାଧବେନ୍ଦ୍ର ତୁମେ ମୁଁ ତୁମକୁ ଅପେକ୍ଷା କରିଛି, ତୁମେ କେଉଁ ତୁମେ ମୋତେ ଉଦ୍ଧାର କର, ରାତିରେ ସ୍ୱପ୍ନ ଦେଖେଇଥିଲେ। ତେଣୁ ମାଧବେନ୍ଦ୍ରପୁରୀ ସକାଳୁ ଉଠିଲା ପରେ ତାଙ୍କୁ ସବୁ ଗ୍ରାମବାସୀଙ୍କୁ ନେଇ ସବୁ ସେ ଜଙ୍ଗଲ ଭିତରେ ବାଟ କାଟି କାଟି ଯାଇଥିଲେ, ଗୋଟେ ସ୍ଥାନରେ ମାଟି ଖୋଳିବାରୁ ସେ ଗୋପାଳ ବାହାରିଲେ, ଗୋପାଳ ମୂର୍ତ୍ତି। ତେଣୁ ଗୋପାଳ ମୂର୍ତ୍ତିକୁ ସ୍ଥାପନ କଲେ ସେଇ ଗୋବର୍ଦ୍ଧନ ପର୍ବତରେ, ଗୋପାଳ ମୂର୍ତ୍ତିକୁ ସ୍ଥାପନ କଲେ ଏବଂ ବହୁତ ପ୍ରକାର ଯେଉଁ ଅନ୍ନପୂର୍ଣ୍ଣ ବ୍ୟବସ୍ଥା କରିଥିଲେ, ବହୁତ ଭୋଗ କରି ଭଗବାନଙ୍କୁ ଭୋଗ ଲଗେଇଥିଲେ, ଅନ୍ନପୂର୍ଣ୍ଣ ବୋଲି କୁହାଯାଏ, ଯାହାକି ଆମେ ଗୋବର୍ଦ୍ଧନ ଯେଉଁ ପୂଜା କରୁଛେ, ସେ ଅନ୍ନପୂର୍ଣ୍ଣ ପୂଜା କରୁଛେ, ଅନ୍ନପୂର୍ଣ୍ଣ ବ୍ୟବସ୍ଥା କରୁଛେ ପ୍ରତିବର୍ଷ। ତେଣୁ ଏହିଭଳି ଭାବରେ ଗୋପାଳଙ୍କୁ ଭୋଗ ଲଗେଇ ସାରିଲା ପରେ ଗୋପାଳ କହିଲେ, ବହୁତ ଦିନ କାଳ ମୁଁ ରହିଯାଇଥିଲି, ମାଟି ଭିତରେ ରହିଯାଇଥିଲି, ମୋର ଶରୀରରେ ବହୁତ ଉତ୍ତାପ ରହିଛି, ତେଣୁ ତୁମେ ମୋର ଏଇ ଉତ୍ତାପକୁ ଶୀତଳ କରିବା ପାଇଁ ତୁମେ ଯାଇ ପୁରୀରୁ ମଳ ଚନ୍ଦନ ଆଣ। ତେଣୁ ମାଧବେନ୍ଦ୍ରପୁରୀ ବାର୍ଦ୍ଧକ ଅବସ୍ଥାରେ ଆସିଥିଲେ, ଏଇ ପୁରୀକୁ ଆସିଥିଲେ। ତେଣୁ ପୁରୀ ଆସିଲା ବେଳେ ସେହି ସମୟରେ ଏଇଠି ଅବସ୍ଥାନ କରିଥିଲେ, ଯେଉଁ ରହିଛନ୍ତି ଗୋପାଳ, ଯେଉଁ କ୍ଷୀରଚୋରା ଗୋପୀନାଥ ମନ୍ଦିର ସେଇଠି ଅବସ୍ଥାନ କରିଥିଲେ। ସେହି ସମୟରେ ଗୋପୀନାଥଙ୍କ ପାଖରେ ଅମୃତ କେଳି ଭୋଗ ଲାଗୁଥିଲା, ବର୍ତ୍ତମାନ ମଧ୍ୟ ସେ ଭୋଗ ଲାଗୁଛି, କ୍ଷୀର ଭୋଗ ଲାଗୁଛି। ତେଣୁ ଆଧୁନିକ ଚାହୁଁଥିଲେ ଯେ କିଭଳି ଏ ଯେଉଁ ଭୋଗ ଲାଗୁଛି ତା'ର ଟେଷ୍ଟ କିଭଳି, ତା'ର ସ୍ୱାଦ କିଭଳି। କାହିଁକି ଜାଣିଲେ ସେ ଅନୁସାରେ ସେ ଭଗବାନଙ୍କୁ ଭୋଗ ଲଗେଇବେ, ସେ ଚିନ୍ତା କରୁଛନ୍ତି। କିନ୍ତୁ ତାପରେ ଚିନ୍ତା କଲେ ଯେ ଭଗବାନଙ୍କୁ ଭୋଗ ଲାଗିବା ପୂର୍ବରୁ ମୁଁ ଚିନ୍ତା କରିଦେବି ତାର ସ୍ୱାଦ ବିଷୟରେ, ତେଣୁ ଅପରାଧ ହେଇଗଲା। ତେଣୁ ସେ ମନ୍ଦିରରୁ ବାହାରି ଯାଇ ଗୋଟିଏ ଯେଉଁ ରହିଛି ବର୍ତ୍ତମାନ ସେ ଦୃଶ୍ୟ ରହିଛି, ସେ ସେ ସ୍ଥାନରେ ରହିଛି, ସେ ଯେଉଁଟା ସମାଧି ଦିଆଯାଇଛି ସେ ସ୍ଥାନରେ ରହିଛି, ଭଗବାନ ଭଜନ କରୁଥିଲେ। ତେଣୁ ଭଗବାନ ତାଙ୍କର ଭକ୍ତଙ୍କ ପାଇଁ ଚୋରି କଲେ, ଯେଉଁ ଅମୃତ ଚଳି କେତୋଟି ଖଣ୍ଡ ଲାଗିଥିଲା ଭଗବାନ ପାଖରେ, ବାରଟି ନା କେତୋଟି ଖଣ୍ଡ ଲାଗେ ଭଗବାନ ପାଖରେ, ତାକୁ ଭୋଗ ଲଗେଇ ସାରିଲା ପରେ ଭଗବାନ ତାଦେହରୁ ଦୁଇଟି ନିଜ ବସ୍ତ୍ର ଭିତରେ ଲୁଟେଇକି ରଖିଦେଲେ। ତେଣୁ ପୂଜାରୀ ଗୋଟେ ଭୋଗ ଲଗେଇ ସାରିକି ଯେତେବେଳେ ତାପରେ ଭଗବାନ ଆଣିକି ଆସିଲେ ପ୍ରସାଦ ଆଣିକି ରଖିଦେଲେ, ରାତିରେ ଶୋଇଥିଲା ବେଳେ ତାଙ୍କୁ ଭଗବାନ ଯେତେବେଳେ ସ୍ୱପ୍ନରେ ତାଙ୍କୁ ଆଦେଶ ଦେଲେ, କହିଲେ ମୋର ଭକ୍ତ ପାଇଁ ମୁଁ ଏ କ୍ଷୀର ଚୋରିକି ରଖିଛି, ତାଙ୍କୁ ନେଇ ତାଙ୍କୁ ଘିଅ ପ୍ରଦାନ କର। ତେଣୁ ସେ ରାତି ଅଧରେ ଆସି କବାଟ ଖୋଲି ସ୍ନାନ କରି ନା କବାଟ ଖୋଲି ଏଠି ଦେଖିଲା ବେଳକୁ ଭଗବାନ ବସ୍ତ୍ର ଭିତରେ ଏଇ କ୍ଷୀର ରହିଛି, କ୍ଷୀର କୁଳା ଗୋଟେ ଜିନିଷ ରହିଛି। ତେଣୁ ସେ ସେଠାକୁ ନେଇ ଡାକିକି ପଚାରିଲେ, କିଏ ମାଧ୍ୟମରେ ବୁଲି ତୁମ ପାଇଁ ଭଗବାନ ଚୋରି କଲେ, ଚୋରି କରିଛନ୍ତି କ୍ଷୀର ତୁମକୁ ପ୍ରଦାନ କରିବା ପାଇଁ? ମାଧ୍ୟମରେ ବି କାହାକୁ କିଛି ଭିକ୍ଷା କରନ୍ତି ନାହିଁ, ଯିଏ ଯାହା ଦିଅନ୍ତି ସେଠାକୁ ଗ୍ରହଣ କରନ୍ତି। ତେଣୁ ଏଭଳି ଭାବରେ ମାଧ୍ୟମ ଶୁଣିଲେ ସେତେବେଳେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, ଏବଂ ସେ ସେଇ କ୍ଷୀର ଚଳିକୁ ଗ୍ରହଣ କରି, କ୍ଷୀର ପାତ୍ରକୁ ଗ୍ରହଣ କରି ସେ କ୍ଷୀରକୁ ପାଣି ସେବନ କଲେ, ଏବଂ ସେ ଯେଉଁ କୋଡ଼ୁଆ ଟାଇପ୍ ସେ କୋଡ଼ୁଆକୁ ମଧ୍ୟ ଭାଙ୍ଗିକିରି ତାକୁ ମଧ୍ୟ ଖଣ୍ଡ ଖଣ୍ଡ କରି ଖାଇବା ପାଇଁ ଆରମ୍ଭ କଲେ। ଭଗବାନଙ୍କର ଅସୀମ କୃପା, ଭଗବାନ ଚୋରି କରିଛନ୍ତି ତାଙ୍କ ପାଇଁ। ତେଣୁ ଯଦିଓ ମାଧ୍ୟମ ଚାହୁଁଥିଲେ ରହିବା ପାଇଁ ଆଉ କିଛି ଦିନ ଦେବି, କିନ୍ତୁ ଯେହେତୁ ଭଗବାନ ତାଙ୍କୁ ଚୋରି କରିଛନ୍ତି, ଏକଥା ଯେଉଁ ଲୋକମାନେ ଜାଣିଯିବେ ତାଙ୍କର ବହୁତ ଦଶା ଆସିଯିବ, ତାଙ୍କୁ ସେମାନେ ପ୍ରମାଣ କରିବେ, ସେଥିପାଇଁ ସେ ରାତାରାତି ସେଠି ପଳାଇ ଆସିଲେ। କିନ୍ତୁ ବୈଷ୍ଣବମାନେ ଯଦିଓ କୌଣସି ସମ୍ମାନ ପାଇବାକୁ ଚାହାନ୍ତି ନାହିଁ, କିନ୍ତୁ ଭଗବାନ ତାଙ୍କର ସମ୍ମାନର ବ୍ୟବସ୍ଥା କରିଥାନ୍ତି, ସେମାନେ ନ ଚାହିଁଲେ ମଧ୍ୟ ଭଗବାନ ସେ ସମ୍ମାନର ପ୍ରଦାନ କରନ୍ତି। ତେଣୁ ଯେତେବେଳେ ସେ ପୁରୀରେ ଆସି ପହଞ୍ଚିଲେ ସେତେବେଳେ ସେ ସବୁ କଥା କେମିତି ଜାଣିପାରିବେ, ସବୁ ଜଣାପଡ଼େ କଥା ହେଉଛି ଯେଉଁ ମାନେ କାନ କାନର କଥା ସବୁ ଚାରିଆଡ଼େ ଚାଲିବ। ତେଣୁ ପୁରୀକି ଆସି ପହଞ୍ଚିଲା ବେଳକୁ ସେଠି ତାଙ୍କର ଦଶା ଆସି ପହଞ୍ଚିଗଲାଣି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବ୍ୟବସ୍ଥାରେ ମାଧବେନ୍ଦ୍ର ପୁରୀ ରାଜା ଯିଏ ଥିଲେ ପ୍ରତାପେନ୍ଦ୍ର ପ୍ରଭୁ ଠିକ ଥିଲେ ରାଜା, ସେ ସମୟରେ ସେ ତାଙ୍କୁ ସବୁ ମଳୟ ବ୍ୟବସ୍ଥା କରିଥିଲେ, ଦେଇଥିଲେ ଗୋଟେ ଭାର ବ୍ୟବସ୍ଥା କରିଥିଲେ, ଭଗବାନ ନେଇକି ଯାଉଥିଲେ ତାଙ୍କ ଦେଇକି ସେ ବୃନ୍ଦାବନ ଯାଉଛନ୍ତି। ସେଇ ସମୟରେ ବାଟରେ ଏଇ କ୍ଷୀର ଯେମୁନା ଗୋପୀନାଥ ପାଖରେ ଭଗବାନଙ୍କ ଆଦେଶ ଦେଲେ, ପୁଣି ତୁମେ ସେଇଠି ସେଇଠି ଚନ୍ଦନ ଲଗା, ତେଣୁ ଭଗବାନ କେଉଁ ଚନ୍ଦନ ଲଗେଇଲେ ସେଇଠି ଭଗବାନ ପାଇଲେ, ଏଭଳି ଭାବରେ ବ୍ୟବସ୍ଥା କରିଥିଲେ। ତେଣୁ ମାଧବେନ୍ଦ୍ର ସେଇଠି ରହି ଚନ୍ଦନ ବ୍ୟବସ୍ଥା କରୁ, ଚନ୍ଦନ ଯାତ୍ରା ଆରମ୍ଭ ହେବ ଆମର ଚନ୍ଦନ ଯାତ୍ରା
ଚନ୍ଦନ ଯାତ୍ରା ବର୍ତ୍ତମାନ ଚାଲିଛି, ଏଇଟା କେବେଠୁ ଆରମ୍ଭ ହେବ? ସେ ଏକୋଇଶ ଦିନ ମିଳେ ସରିଗଲା ତନ୍ତ ସଂଖ୍ୟା ଦେଖୁଛି ଦ୍ୱିତୀୟ କାଠ ଦେଇଥିଲେ ରଜା ସେ ସିଟ୍ ଘୋଡ଼ି ଦେବେ ତେଣୁ ଏକୋଇଶ ଦିନ ବୋଧେ ସେ କାଠ ସରିଲା
ତାପରେ ଆସିଲେ କଟକରେ ଆସି ପହଞ୍ଚିଲେ ଯାଜପୁରରେ ମଧ୍ୟ ସେଠି ରହିଛନ୍ତି ବରାହ ମନ୍ଦିର ସେଠି ମଧ୍ୟ ମହାପ୍ରଭୁ ସେଠି ଦର୍ଶନ କରିଥିଲେ କିନ୍ତୁ ଏ ପ୍ରକାର କରୋନା କରାଯାଇନି ତିନି ଚାରିଟା ମଧ୍ୟରେ କିନ୍ତୁ କଟକରେ ଯେଉଁ ଆସି ପହଞ୍ଚିଲେ କଟକରେ ଯେଉଁ ଚାକିରି ଗୋପାଳ ଥିଲେ ଚାକିରି ଗୋପାଳ ଭିତରେ ବିଜ୍ଞାନ ଯେଉଁ ମହାପ୍ରଭୁ କହିଲେ କିଭଳି ଚାକିରି ଗୋପାଳ ଦାକ୍ଷିଣାତ୍ୟରେ ଥିଲେ ଭଗବାନ ତାଙ୍କର ଦର୍ଶନ ପାଇଁ ଚାକିରି ପ୍ରଦାନ କରିବା ପାଇଁ ଆସିଥିଲେ ବୃନ୍ଦାବନରୁ ଆସି ଏଇ ଛୋଟ ବିପୁର ବଡ଼ କଥା ଏ ବର୍ଣ୍ଣନା କରାଗଲା ଏସବୁ କହି ତେଣୁ ତାପରେ ମହାପ୍ରଭୁ ଗଲେ ପୁରୀ ଅଭିମୁଖରେ ଯାଇ ପହଞ୍ଚିଲେ ପୁରୀରେ ଯେତେବେଳେ ଯାଉଛନ୍ତି ସେ ସମୟରେ ବାଟରେ ଯେଉଁ ରହିଛନ୍ତି ଚନ୍ଦନ ଯେଉଁ ରହିଛନ୍ତି ଚନ୍ଦନ ଚନ୍ଦନେଶ୍ୱର ଯେଉଁଠି ଦଣ୍ଡ ଭଙ୍ଗା ହେଇଥିଲା ଚନ୍ଦନପୁର ଚନ୍ଦନପୁର ଚନ୍ଦନପୁରରେ ମହାପ୍ରଭୁ ଯେତେବେଳେ ଯାଇଥିଲେ ସେଠି ନଦୀ ପାର ହେଇ ସେଠି ଶିବଜୀ ଅଛନ୍ତି ତାଙ୍କୁ ଦର୍ଶନ କରିବା ମନ୍ଦିର ଯାଇଥିଲେ ସେ ସେମାନେ ନିତାନ୍ତରୁ ସେ ଦଣ୍ଡକୁ ଭଙ୍ଗ ଭାଙ୍ଗି ଦେଇଥିଲେ ସେଥିପାଇଁ ସେ ଦଣ୍ଡଭଙ୍ଗା ସ୍ଥାନ ବୋଲି କୁହାଯାଏ ବର୍ଣ୍ଣନା କରାଯାଇଛି ଦଣ୍ଡଭଙ୍ଗା ସ୍ଥାନ ଏଇ ପରମ ଗମ୍ଭୀର ସେଇ ଗୋଟିଏ ଗୁହାପାଳରେ ଭକ୍ତି ଯାହା ଧୀର ତେଣୁ ଦଣ୍ଡଭଙ୍ଗା ହେଲା ବହୁତ ଗଭୀର ଲୀଳା ଅଛି ତାକୁ ସେମାନେ ବୁଝିପାରିବେ ନାହିଁ ଯେଉଁମାନେ ଭଗବାନ ପାଦରେ ଭକ୍ତି ରହିଛି ସେମାନେ ତାକୁ ବୁଝିପାରିବେ ତେଣୁ ନିତାନ୍ତରୁ ଏହି ଭାବରେ ଦଣ୍ଡଭଙ୍ଗା ଭାଙ୍ଗିଦେଲା ପରେ ମହାପ୍ରଭୁ ଯେତେବେଳେ ଟାଣିଲେ ତାଙ୍କ ଦଣ୍ଡ ଭଙ୍ଗା ହେଇଯାଇଛି ତେଣୁ ମହାପ୍ରଭୁ କ୍ରୋଧ ପ୍ରକାଶ କରି ସେ କହିଲେ ଅଠମଳା ପାଖରେ ସେ ପଚାରିଲେ ଯେତେବେଳେ ପଚାରିଲେ ଦଣ୍ଡ କାହିଁ ମା ନିତ୍ୟାନନ୍ଦ କହିଲେ ଦଣ୍ଡଟି ଭାଙ୍ଗିଗଲା ଆପଣଙ୍କର କୀର୍ତ୍ତନ କରୁଥିଲେ ତା ଉପରେ ପଡ଼ିବାରୁ ଦଣ୍ଡଟି ଭାଙ୍ଗିଗଲା ଏହିଭଳି ଶୁଣି ମହାପ୍ରଭୁ କହିଲେ ମୋର ଏକମାତ୍ର ସମ୍ପର୍କ ଥିଲା ଏ ଦଣ୍ଡ ତାକୁ ଭାଙ୍ଗିଦେଲ ଏହିଭଳି କ୍ରୋଧ କହି ତମେ ଆଗରେ ଯାଅ ମୁଁ ଆଗରେ ଯିବି ତେଣୁ ନିତ୍ୟାନନ୍ଦ ଏବଂ ଅନ୍ୟମାନେ କହିଲେ ଆପଣ ଆଗରେ ଯାଆନ୍ତୁ ତେଣୁ ମହାପ୍ରଭୁ ଆଗରେ ଗଲେ ଯେଉଁ ଅଟମଳା ପାଖରେ ଯେଉଁ ଭଗବାନଙ୍କର ଯେଉଁ ରହିଛନ୍ତି ମନ୍ଦିର ଜଗନ୍ନାଥ ମନ୍ଦିରରେ ନୀଳ ପତ୍ର ରହିଛନ୍ତି ବାଣା ଜଣେ ଦର୍ଶନ କରିପାରିବେ କିନ୍ତୁ ତେଣୁ ଭଗବାନଙ୍କର ଏଇ ପ୍ରତିଭା ବାଣା ଦର୍ଶନ କରି ମହାପ୍ରଭୁ ବହୁତ ଜୋରରେ ବହୁତ ଦ୍ରୁତ ପଦକ୍ଷେପରେ ଯାଇ ମନ୍ଦିରରେ ପହଞ୍ଚିଲେ ଏବଂ ମନ୍ଦିରରେ ପହଞ୍ଚି ଭଗବାନ ତାଙ୍କୁ ଶ୍ୟାମସୁନ୍ଦର ରୂପେ ଦର୍ଶନ ଦେଲେ ଭଗବାନ ଯଦିଓ ଜଗନ୍ନାଥ ରୂପରେ ରହିଛନ୍ତି କିନ୍ତୁ ସେ ତାଙ୍କୁ ଶ୍ୟାମସୁନ୍ଦର ରୂପରେ ଦର୍ଶନ ଦେଲେ କାହିଁକି ନା ମହାପ୍ରଭୁ ଆସିଛନ୍ତି ସେଇ ଭଗବାନଙ୍କୁ କୃଷ୍ଣଙ୍କୁ କିଭଳି ଭକ୍ତି କରିବାକୁ ପଡ଼ିବ ରାଧାରାଣୀ କିଭଳି କୃଷ୍ଣଙ୍କୁ ଭକ୍ତି କରିଥିଲେ ସେଇ ପ୍ରେମକୁ ଆସ୍ଥାପନ କରିବା ପାଇଁ ମହାପ୍ରଭୁ ଆସିଥିଲେ ଖାଲି ଯେ ନିଜେ ଆସ୍ୱାଦନ କରିବା ପାଇଁ ଆସିଥିଲେ ତାହା ନୁହଁ ସମସ୍ତଙ୍କୁ ବିତରଣ କରିବା ପାଇଁ ଆସିଥିଲେ ତେଣୁ ଭଗବାନ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଶ୍ୟାମସୁନ୍ଦର ରୂପରେ ଦର୍ଶନ ଦେଲେ ତେଣୁ ହଁ ମୋର ଶ୍ୟାମସୁନ୍ଦର କହି ମହାପ୍ରଭୁ ଯେତେବେଳେ ଉଠାଇ ଯାଉଛନ୍ତି ତେଣୁ ସେ ଉତ୍ସାହ କରିଯାଇଛନ୍ତି ମନ୍ଦିରରେ ତେଣୁ ସେ ମନ୍ଦିରରେ ପଡ଼ିଛି ସେଇ ସମୟରେ ବ୍ରାହ୍ମଣମାନେ ଭାବିଲେ ଯେମିତି ପାଗଳ ବ୍ୟକ୍ତି ଆସିଲା ନୀଳାମ୍ବର ଯେମିତି ରହିଛି ପାଗଳ ସେମିତି ଭାବିଲେ ଜଣେ ପାଗଳ ବ୍ୟକ୍ତି ଆସିଗଲା ତେଣୁ ତାଙ୍କୁ ବାଡ଼ିଆ ପାଇଁ ବସିଥିଲେ କିନ୍ତୁ ସେହି ସମୟରେ ରାଜା ପ୍ରତାପ ଦେବଙ୍କର ଯେ ପଣ୍ଡିତ ଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯିଏକି ହେଉଛନ୍ତି ବୃହସ୍ପତିଙ୍କର ଅବତାର ତେଣୁ ସେ ସେଇଠି ତାଙ୍କ ସେଇଠି ସେଇଠି ଥିଲେ ମନ୍ଦିରରେ ଥିଲେ ସେ ଜାଣିପାରିଲେ ମହାପୁରୁଷଙ୍କର ଲକ୍ଷଣ ସବୁ ରହିଛି 32 ଲକ୍ଷଣ ରହିଛି ମହାପୁରୁଷଙ୍କର ସେ ଲକ୍ଷଣଟିକୁ ଜାଣିପାରିଲେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ତେଣୁ ସେ କେତେ ଜଣଙ୍କୁ ନେଇ ଲଗେଇକିରି ମହାପ୍ରଭୁ ନେଇ ତାଙ୍କର ନିଜ ଗୃହ ରହିଛି ଶ୍ୱେତ ଗଙ୍ଗା ରହିଛି ଶ୍ୱେତ ଗଙ୍ଗାରେ ତାଙ୍କର ଘର ରହିଛି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ମଧ୍ୟ ରହିଛି ସେ ସ୍ଥାନ ତେଣୁ ତାଙ୍କୁ ସେଠି ନେଇ ତାଙ୍କୁ ସବୁ ତାଙ୍କର କେମିତି ସୁସ୍ଥ ହେବେ ତାର ସେ ବ୍ୟବସ୍ଥା କରିଥିଲେ। ଏହି ସମୟରେ ମହାପ୍ରଭୁଙ୍କର ଯେଉଁ ପାର୍ଷଦମାନେ ଥିଲେ ସେମାନେ ସବୁ ପରେ ଆସି ପହଞ୍ଚିଲେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲା ବେଳକୁ ସେହି ସମୟରେ ସାର୍ବ ଭଟ୍ଟାଚାର୍ଯ୍ୟଙ୍କର ଯିଏ ଗୋପୀନାଥ ଆଚାର୍ଯ୍ୟ ଯିଏ ଥିଲେ ସଡ଼ାଭୂମି ତାଙ୍କର ସମ୍ପର୍କ ହେବ ଗୋପୀନାଥ ଆଚାର୍ଯ୍ୟ ଦେଖା ହେଲେ ନିତ୍ୟାନନ୍ଦଙ୍କ ସହିତ ଏବଂ ସେ କହିଲେ ଯେ ମହାପ୍ରଭୁ ବର୍ତ୍ତମାନ ସାର୍ବଭୌମଚାର୍ଯ୍ୟଙ୍କ ଗୃହରେ ଅଛନ୍ତି। ତେଣୁ ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟମାନେ ଯାଇ ପହଞ୍ଚିଲେ ସାର୍ବଭୌମଚାର୍ଯ୍ୟଙ୍କ ଗୃହରେ ପହଞ୍ଚି ଦେଖିଲେ ମହାପ୍ରଭୁ ମୂର୍ତ୍ତା ଯାଇଛନ୍ତି। ତେଣୁ ତାଙ୍କ କର୍ଣ୍ଣରେ ଭଗବାନଙ୍କ ନାମ କୀର୍ତ୍ତନ କଲେ
ହରେ କୃଷ୍ଣ 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 ହରେ 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 ରାମ 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 ହରେ।
ଏଇଭଳି କହିବାରୁ ମହାପ୍ରଭୁ ପୁଣି ତାଙ୍କର ଚେତନା କରିଲା। ତେଣୁ ତାପରେ ମହାପ୍ରଭୁ ବ୍ୟବସ୍ଥା କରାଗଲା, ପୁରୀ ରହିବା ପାଇଁ ବ୍ୟବସ୍ଥା କରାଗଲା, ସାର୍ବଭୌମାଚାର୍ଯ୍ୟ ତାଙ୍କର ସବୁ ରହିବା ବ୍ୟବସ୍ଥା କଲେ ଏବଂ ସାର୍ବଭୌମାଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୁ ଏଥିରେ ସବୁ ଆଲୋଚନା ହେଇଛି। ସାର୍ବଭୌମାଚାର୍ଯ୍ୟ ଯଦିଓ କ'ଣ ସେ ଥିଲେ ସ୍ୱୟଂ ବୃହସ୍ପତିଙ୍କର ଅବତାର, କିନ୍ତୁ ସେ ଭଗବାନଙ୍କୁ ଜାଣିପାରୁନଥିଲେ। କିନ୍ତୁ ଗୋପୀନାଥ ଆଚାର୍ଯ୍ୟ ଯଦି ସଡ଼ାଭୂମି ହେବେ ଗୋପୀନାଥ ଆଚାର୍ଯ୍ୟ ସେ ଭଗବାନଙ୍କୁ ଜାଣୁଥିଲେ, ଇଏ ସ୍ୱୟଂ ଭଗବାନଙ୍କୁ ବି ଜାଣିଥିଲେ। କାରଣ ଜଣେ ଭଗବାନଙ୍କୁ ଜାଣିବା ପାଇଁ ଭକ୍ତିରେ ହିଁ ଭଗବାନଙ୍କୁ ଜାଣିବ, ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଏଇ ମୁକୁନ୍ଦ କଥାରୁ ଆମେ ଆସିଲା ଏ କଥା ମୁକ୍ତି, ଯେଉଁମାନେ ଜ୍ଞାନୀମାନେ ସେମାନେ ଚାହାନ୍ତି ମୁକ୍ତି ପାଇବା ପାଇଁ, କିନ୍ତୁ ଭକ୍ତମାନେ ସେମାନେ ଚାହାନ୍ତି ନାହିଁ ମୁକ୍ତି। ମୁକ୍ତି ତାଙ୍କ ପାଇଁ ଦୂଷିତ ହୋଇଯାଏ, ମୁକ୍ତିକୁ ସେମାନେ ଚାହାନ୍ତି ନାହିଁ। କହିବାରେ ନରକାୟତ ବୋଲି କହିଲେ ସର୍ବଦାନନ୍ଦ ସରସ୍ୱତୀ ତାଙ୍କର କାବ୍ୟରେ ରଚନା କରୁଛନ୍ତି ସେଗୁଡ଼ା କହିପାରିଲେ ନରକାୟତ, ମୁକ୍ତିରେ ତାଙ୍କ ପାଇଁ ନର୍କ ଭଳି ହୋଇଯାଏ। ତେଣୁ ସାର୍ବମ ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟ ଏବଂ ତାଙ୍କର ଅନ୍ୟମାନେ ସବୁ ମୁକ୍ତି ଆଲୋଚନା କରୁଥିଲେ। ସେ କହିଲେ ଇଏ ଯେଉଁ ବ୍ୟକ୍ତି ଜଣକ ଇଏ ନିମାଇ ପଣ୍ଡିତ ତାଙ୍କ ବିଷୟରେ ଜାଣିଛନ୍ତି, ତେଣୁ ସେ କହିଲେ ଇଏ ଭଗବାନ ନୁହନ୍ତି, ଜଣେ ମହାପୁରୁଷ। ଗୋପୀନାଥ ଆଚାର୍ଯ୍ୟ କହିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ, କିନ୍ତୁ ସାର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଜାଣିପାରୁନଥିଲେ ସ୍ୱୟଂ ଭଗବାନ ବୋଲି। ତେଣୁ ସେ କହିଲେ ଠିକ ଅଛି, ତମେ ବହୁତ 24 ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କରିଥିଲେ, ତେଣୁ ସାର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଜ୍ଞାନ ଉପଦେଶ ଦେଲେ। ଆମର ଯେଉଁ ବେଦାନ୍ତ ସୂତ୍ର ରହିଛି, ବେଦାନ୍ତ ସୂତ୍ରକୁ 7 ଦିନ ଧରି ତାଙ୍କୁ ପଢ଼େଇଲେ, ମହାପ୍ରଭୁ 7 ଦିନ ଧରି ପଢ଼େଇଲେ। 7 ଦିନ ଧରି ମହାପ୍ରଭୁ ସେ ବେଦାନ୍ତ ସୂତ୍ର ଶ୍ରବଣ କରୁଥିଲେ, କିନ୍ତୁ ସେ କିଛି କହୁନଥିଲେ, କିଛି ପ୍ରତ୍ୟୁତ୍ତର ଦେଉନଥିଲେ। 7 ଦିନ ପଢ଼େଇ ସାରିଲା ପରେ ସାର୍ବମ ଭଟ୍ଟାଚାର୍ଯ୍ୟ ପଚାରିଲେ, କହିଲେ ତୁମେ କିଛି ବୁଝିପାରୁଛ ବେଦାନ୍ତ ସୂତ୍ର ଆମେ ଯାହା କହିଲି? ମହାପ୍ରଭୁ କହିଲେ ଆପଣ ଯେଉଁ ବେଦାନ୍ତ ସୂତ୍ର କହୁଛନ୍ତି ମୂଳ ସୂତ୍ର ମୁଁ ବୁଝିପାରୁଛି, କିନ୍ତୁ ତାର ଯେଉଁ ଭାଷ୍ୟ କରୁଛନ୍ତି ସେଇଟା ମୁଁ ବୁଝିପାରୁନାହିଁ। ବେଦାନ୍ତ ସୂତ୍ରର ଯେଉଁ ରହିଛି ବେଦାନ୍ତ ସୂତ୍ର, ସେଇଟା ସୂର୍ଯ୍ୟ ଆଲୋକ ଭଳି ସୂର୍ଯ୍ୟ କିରଣ ଭଳି ଧାରଣ କରୁଛି, କିନ୍ତୁ ଆପଣ ଯେଉଁ ଭାଷ୍ୟ ଦେଉଛନ୍ତି ସେଇଟା ମେଘ ଭଳି ତାକୁ ଆଡ଼ୁଆଡ଼ କରିଦେଉଛି। ଏଇଭଳି କହିଲେ ସାର୍ବଭୌମାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ମୂଳ ଶ୍ଳୋକ ଯେଉଁ ରହିଛି ମୂଳ ସୂତ୍ର ଯେଉଁ ଆପଣ ଦେଉଛନ୍ତି, କିନ୍ତୁ ଭାଷ୍ୟ ଯେଉଁ ଆମେ କରୁଛୁ ବୁଝିପାରୁନଥିଲି ଏଇଟା ଆଶ୍ଚର୍ଯ୍ୟ କଥା। ତେଣୁ ଏଇଭଳି ଭାବରେ ତାଙ୍କ ଭିତରେ ଆଲୋଚନା ଚାଲିଲା ଅନେକ ଦିନ ଧରି, ତାପରେ ମଧ୍ୟ ସବୁ ବିଭିନ୍ନ ପ୍ରକାର ଶାସ୍ତ୍ର ଆଲୋଚନା ସବୁ ହେଲା। ମହାପ୍ରଭୁ କହିଲେ ଯେଉଁ ସାର୍ବମ ଭଟ୍ଟାଚାର୍ଯ୍ୟ ସେ ହେଉଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସିଛନ୍ତି। ଶଙ୍କରାଚାର୍ଯ୍ୟ ହେଉଛନ୍ତି କିଏ ନା, ସିଏ ଯଦିଓ ଶିବଜୀଙ୍କର ଅବତାର, କିନ୍ତୁ ଶିବଜୀଙ୍କର ଅବତାର ହେଲେ ମଧ୍ୟ ସେ ଯେଉଁ ବେଦାନ୍ତ ସୂତ୍ରର ଯେଉଁ ମୂଳ ଭାଷ୍ୟ, ବେଦାନ୍ତ ସୂତ୍ର ମୂଳ ଅର୍ଥକୁ ସେ ଲୁକାୟିତ ରଖିଥିଲେ, ଛପେଇକି ରଖିଥିଲେ, ଗୌଣ ଭାଷାକୁ ପ୍ରକାଶ କରିଥିଲେ, ମୁଖ୍ୟ ଅର୍ଥକୁ ଛପେଇକି ରଖିଥିଲେ। ତେଣୁକରି ଯେଉଁ ବେଦାନ୍ତ ସୂତ୍ରର ଭାଷ୍ୟ ରହିଛି, ଶାରୀରିକ ଭାଷ୍ୟ ଯେଉଁ ମହାପ୍ରଭୁ ଦେଇଛନ୍ତି ଶଙ୍କରାଚାର୍ଯ୍ୟ, ମହାପ୍ରଭୁ ସେଇଟା କହିଛନ୍ତି ମାୟାବାଦୀ ଭାଷ୍ୟ ଶୁଣିଲେ ହାଏ ସର୍ବନା। ମାୟାବାଦୀ ଯଦି ଭାଷ୍ୟ ଆମେ ଶୁଣିବା ଆମେ ଭଗବାନଙ୍କୁ ଆଉ ଭକ୍ତି କରିବା ନାହିଁ, ଆମେ ନିଜେ ଭଗବାନ ହେଉଛି। ମୂର୍ତ୍ତି ପାଇବା ପାଇଁ ଚେଷ୍ଟା କରିବା ବ୍ରତି ଆଉ ସେଟା ପାଇବା ପାଇଁ ଚେଷ୍ଟା କରିବା ନାହିଁ। ତେଣୁ ଏଇଭଳି ଭାବରେ ଆଲୋଚନା ହେଲା ପରେ ଶାରଣ ଭଟ୍ଟାଚାର୍ଯ୍ୟ ଶ୍ଲୋକ କହିଲେ, ଆଗକୁ ଯେ ଶ୍ଲୋକଟି ରହିଛି ମୂର୍ତ୍ତି ବିଷୟରେ କହିଲେ, ଆଗକୁ ଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ ଶ୍ଲୋକଟି ରହିଛି। ସତ୍ୟମୁଖାନମସ୍ତେ ମୁକ୍ତି ପଦେ ସଦା ଏଠି ମୁକ୍ତି ଶବ୍ଦ ବ୍ୟବହାର କରାଯାଇଛି। ଆଗକୁ ଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ ଶ୍ଲୋକଟି ଅଛନ୍ତି। ଆର ଅର୍ଥ ହେଉଛି ଯେ ଆମେ ଯେତେବେଳେ ଜଣେ ଭଗବାନ ଭକ୍ତ ହେଉଛନ୍ତି, ସେମାନେ ଯେତେବେଳେ ଯେଉଁ ଦୁଃଖ କଷ୍ଟ ଆସୁଛି ସେଇଟାକୁ ଭଗବାନଙ୍କର କୃପା ବୋଲି ଗ୍ରହଣ କରିବା କଥା। ସତ୍ୟ ଅନୁକମ୍ପା ଇଏ ଭଗବାନଙ୍କ କୃପା। ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା, ଭୁଞ୍ଜାନ ଏଇବାତ୍ମ କୃତମ ବିପାକ, ଆମେ ଯେଉଁ ଦୁଃଖ ପାଉଛେ, ଭକ୍ତ ଯେଉଁ ଦୁଃଖ ପାଉଛନ୍ତି, ସେମାନେ ଯଦିଓ ଭଗବାନ ଭକ୍ତଙ୍କର କୌଣସି କର୍ମଫଳ ରଖନ୍ତି ନାହିଁ, କିନ୍ତୁ ଭକ୍ତ ଭାବେ ଯେ ଯଦିଓ ସେ ଯେଉଁ ଦୁଃଖ ପାଉଛନ୍ତି ତାଙ୍କ କର୍ମଫଳ ବି ଭକ୍ତ ଭାବେ, କିନ୍ତୁ ଯେଉଁ ଫଳଟା ମିଳିବା କଥା ସେଟା ଲାଭ ରହିଯାଏ। ଯଦି ଜଣଙ୍କର ହାତ କଟିଯିବା କଥା ଆଙ୍ଗୁଠି କଟିଯାଉ। ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିକିରି ଜୀବନ ଧାରଣ କରିବେ, ଯିବେ ତ ଯେଉଁ ମୁକ୍ତି ପଦରେ ସଦା ହେବା, ସେମାନେ ମୁକ୍ତି ପଦରେ ପ୍ରାପ୍ତ ହେବା ପାଇଁ ଅଧିକାରୀ ହେଇଯିବେ, ମୁକ୍ତି ପାଇବା ପାଇଁ ଅଧିକାରୀ ହେଇଯିବେ, ସେମାନେ ମୁକ୍ତି ପାଇଯିବେ। ଏ ଶ୍ଲୋକଟି ରହିଛି ଭାଗବତ ଦର୍ଶନ ଚଉଦ ଅଧ୍ୟାୟରେ। କିନ୍ତୁ ସାର୍ବମ ଭଟ୍ଟାଚାର୍ଯ୍ୟ ଯେତେବେଳେ ସେ ଶ୍ଲୋକଟି ପାଠ କଲେ, ସେତେବେଳେ ସେ ମୁକ୍ତିକୁ ବଦଳେଇକିରି ଭକ୍ତି ବୋଲି କହିଲେ। କାରଣ ଯେଉଁମାନେ ଜ୍ଞାନୀ ସେମାନେ ମୁକ୍ତି ପାଇଁ ସବୁବେଳେ ଚେଷ୍ଟା କରନ୍ତି, କିନ୍ତୁ ମହାପ୍ରଭୁଙ୍କର ସଙ୍ଗ ଫଳରେ ମହାପ୍ରଭୁଙ୍କ କୃପାରୁ ସେ ଆଜି ଭକ୍ତରେ ପରିଣତ ହୋଇଯାଇଛନ୍ତି। ତେଣୁ ଆଉ ସେ ମୁକ୍ତି ପଦ ମୁକ୍ତି ଶବ୍ଦ ଉଚ୍ଚାରଣ କରିବା ପାଇଁ ସେ ଚାହୁଁନଥିଲେ। ତେଣୁ ସେ ଭକ୍ତି ମୁକ୍ତି ପରିବର୍ତ୍ତେ ଭକ୍ତି ଶବ୍ଦ ବ୍ୟବହାର କରିଥିଲେ। ତେଣୁ ମହାପ୍ରଭୁ କହିଲେ, ନା ନା, ଭାଗବତଙ୍କ ଶ୍ଲୋକକୁ ପରିବର୍ତ୍ତନ କରାଯିବ ନାହିଁ, ଏଠି ମୁକ୍ତିର ଅର୍ଥ ମଧ୍ୟ ସେ ଭକ୍ତି ବୁଝାଉଛି। ଏଇଭଳି ଭାବରେ ମହାପ୍ରଭୁ ଏବଂ ସାରଙ୍ଗଭଟ୍ଟାଚାର୍ଯ୍ୟ ଭିତରେ ବହୁତ ଆଲୋଚନା ହୋଇଛି। ଥରେ ସକାଳେ ଭୋରୁ ଭୋରୁ ମହାପ୍ରଭୁ ପୁରୀରୁ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ଆଣି ଆସି ପହଞ୍ଚିଗଲେ, ସାରଙ୍ଗଭଟ୍ଟାଚାର୍ଯ୍ୟ ଗୃହରେ ଆସି ପହଞ୍ଚିଗଲେ। ଏବଂ ସାରଙ୍ଗଭଟ୍ଟାଚାର୍ଯ୍ୟ ସେତେବେଳେ ତାଙ୍କର ନିତ୍ୟକୃତ ସମ୍ମାନ କରିନଥିଲେ, ତେଣୁ ଯେତେବେଳେ ମହାପ୍ରଭୁ ଆସି କବାଟ ବାଡ଼ିଲେ, ସେତେବେଳେ ସେ ସାରଙ୍ଗ ଭଟ୍ଟାଚାର୍ଯ୍ୟ କବାଟ ଖୋଲିଲେ, ଦେଖିଲେ ମହାପ୍ରଭୁ ସ୍ୱୟଂ ବିଦ୍ୟମାନ, ତାଙ୍କୁ ପ୍ରଣାମ କଲେ। ତେଣୁ ମହାପ୍ରଭୁ ସାଙ୍ଗେ ସାଙ୍ଗେ ସେହି ପ୍ରସାଦ ତାଙ୍କୁ ଦେଲେ, ଜଗନ୍ନାଥ ପ୍ରସାଦ ଦେଲେ। ତେଣୁ ଯଦିଓ ସାରଙ୍ଗ ଭଟ୍ଟାଚାର୍ଯ୍ୟ ନିତ୍ୟକୃତ କରିନଥିଲେ, ସ୍ନାନ ଇତ୍ୟାଦି କରିନଥିଲେ, କିନ୍ତୁ ସେ ପ୍ରସାଦ ପ୍ରାପ୍ତ ହୋଇକି ସାଙ୍ଗେ ସାଙ୍ଗେ ସେ ପ୍ରସାଦକୁ ସେବନ କଲେ। ସେ ଗୋଟେ ଶ୍ଲୋକ କହିଥିଲେ, କହିଲେ ଯେ ଶୁଷ୍କଂ ବର୍ଜିତଂ ବା ନୀତଂ ବା ଦୁର୍ଦେଶତଃ ପ୍ରସାଦ ପ୍ରାପ୍ତି ମାତ୍ରେ ମୃତ୍ୟୁ ହେଉ ମାତ୍ର କାଳ ବିଚାରଣ। ଯେଉଁମାନେ ପ୍ରସାଦ ଯେତେ ଦେଉଛନ୍ତି ସେଇଟା ଶୁଖି ଯାଇଥାଉ ବା ବାସି ହୋଇଯାଇଥାଉ ବା ବହୁତ ଦୂରରୁ ଆସିଥାଉ, କିନ୍ତୁ ଜଣେ ପ୍ରସାଦ ପାଇଲା ନା ତାକୁ ଗ୍ରହଣ କରିବ, ସେଠି ଆଉ କାଳ ବିଚାର କରିବ ନାହିଁ ଏବଂ ସ୍ନାନ କରି ନାହିଁ ଏସବୁ କରିନାହିଁ କହି ମହାପ୍ରଭୁ ଯେତେବେଳେ ଏଇ ସେ ସାରଙ୍ଗଭଟ୍ଟାଚାର୍ଯ୍ୟ ପ୍ରସାଦ ସେବନ କଲେ, ମହାପ୍ରଭୁ ବହୁତ ଖୁସି ହୋଇଗଲେ ତାଙ୍କ ଉପରେ। ତେଣୁ ସେ କହିଲେ ପ୍ରକୃତ ସମାଜ ଭକ୍ତରେ ପରିଣତ ହେଲେ, ତାଙ୍କୁ ଆଲିଙ୍ଗନ କଲେ, ସାରଙ୍ଗଭଟ୍ଟାଚାର୍ଯ୍ୟ ଆଲିଙ୍ଗନ କଲେ ଏବଂ ତାଙ୍କୁ ଷଡ଼ଭୁଜ ରୂପ ଦର୍ଶନ ଦେଇଥିଲେ। ଦୁଇ ଭୁଜରେ ଭଗବାନଙ୍କର କୃଷ୍ଣଙ୍କ ରୂପ ବଂଶୀ ଧାରଣ କରିଛନ୍ତି, ବଂଶୀ ବାହନ କରୁଛନ୍ତି, ଆଉ ଦୁଇ ଭୁଜରେ ଭଗବାନ ରାମଚନ୍ଦ୍ରଙ୍କ ରୂପ ସେ କ'ଣ ସର ଏବଂ ତୀର ରହିଛନ୍ତି ଧରିଛନ୍ତି, ଏବଂ ଆଉ ଦୁଇ ହାତରେ ମହାପ୍ରଭୁଙ୍କର ଯେଉଁ ଦଣ୍ଡ ଏବଂ କମଣ୍ଡଳୁ ଏଇ ଷଡ଼ଭୁଜ ରୂପକୁ ଦର୍ଶନ ଦେଲେ, ସାରଙ୍ଗଭଟ୍ଟାଚାର୍ଯ୍ୟକୁ ଏଇ ଷଡ଼ଭୁଜ ରୂପ ଦର୍ଶନ ଦେଲେ। ତେଣୁ ସାରଙ୍ଗଭଟ୍ଟାଚାର୍ଯ୍ୟ ଭଗବାନଙ୍କର ଜାଣିପାରିଲେ, ସେ ହେଉଛନ୍ତି ଭଗବାନ ବୋଲି, ସ୍ପେଶାଲ ମହାପୁରୁଷ ସେମାନେ ଭଗବାନ ବୋଲି ସେ ଜାଣିପାରିଲେ। ତେଣୁ ସେ କହିଛନ୍ତି ବହୁତ ଶହେଟି ଶ୍ଲୋକ ଆବୃତ୍ତି କରିଛନ୍ତି ମହାପ୍ରଭୁଙ୍କ ଭିତରେ, ସେଥିରୁ ଗୋଟିଏ ଶ୍ଲୋକ ହେଉଛି ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେକମ୍ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରି କୃପାଙ୍ଗ ଦିବ୍ୟ ତମ ପ୍ରପଦେ। ମହାପ୍ରଭୁ ଯେ ଆସିଲେ ବୈରାଗ୍ୟ ପ୍ରଦାନ ବୈରାଗ୍ୟ ବିଦ୍ୟା ଶିକ୍ଷା ଦେବା ପାଇଁ ଆସିଲେ। ବୈରାଗ୍ୟ ବିଦ୍ୟା ଭଗବାନଙ୍କର ଯେଉଁ ଛଅଟି ଐଶ୍ୱର୍ଯ୍ୟ ରହିଛି ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ। ଐଶ୍ୱର୍ଯ୍ୟ ସମାପ୍ତ ବୀର୍ଯ୍ୟ ଦଶକ ପ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ହେଉଛି ଭଗବାନନା। ଛଅଟି ଐଶ୍ୱର୍ଯ୍ୟ ଯେଉଁ ରହିଛି ଭଗବାନଙ୍କର ତା ଦେହରୁ ଗୋଟିଏ ହେଉଛି ବୈରାଗ୍ୟ। ସବୁକିଛି ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଭଗବାନ ସବୁକିଛି ତ୍ୟାଗ କରିଦେଇପାରନ୍ତି। ବୃନ୍ଦାବନର ଯଦି ବୃନ୍ଦାବନରେ ଏତେ ଭଗବାନଙ୍କର ଗୋପୀମାନେ ଏତେ ତାଙ୍କୁ ଭଲ ପାଉଥିଲେ କିନ୍ତୁ ଯେତେବେଳେ ଅକ୍ରୁରେ ଆସିଲେ ଭଗବାନ ଚାଲିଗଲେ ଆଉ ଫେରିନାହାନ୍ତି ବୃନ୍ଦାବନ ଫେରିନାହାନ୍ତି। ଏ ଭଗବାନଙ୍କ ବୈରାଗ୍ୟ ତେଣୁ ଏଇ ବୈରାଗ୍ୟକୁ ଭଗବାନ ନିଜେ ଶିକ୍ଷା ଦେବା ପାଇଁ ଶିକ୍ଷା ପ୍ରଦାନ କରିବା ପାଇଁ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଜଣେ ଭଗବାନଙ୍କ ଭକ୍ତି ଆଚରଣ କଲେ ଏଇ ବୈରାଗ୍ୟ ପ୍ରାପ୍ତ ହୋଇପାରିବେ। ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟମ ଜ୍ଞାନ ଯତ୍ ଆୟୁବ। ଜଣେ ଭଗବାନ ଯଦି ଭକ୍ତି କରିବେ ତାହେଲେ ଦୁଇଟି ଜିନିଷ ଆସିଥାଏ ଏକ ସମୟରେ ଦୁଇଟି ଜିନିଷ ଆସେ ତାଙ୍କ ପାଖରେ କ'ଣ କ'ଣ ନା ଗୋଟେ ହେଉଛି ଜ୍ଞାନ ଆଉ ଗୋଟେ ହେଉଛି ବୈରାଗ୍ୟ। ତେଣୁ ଭଗବାନ ଏହି ବୈରାଗ୍ୟ ବିଦ୍ୟା ଶିକ୍ଷା ଦେବା ପାଇଁ ଆସିଛନ୍ତି। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତ ମେଘ ପୁରୁଷ ପୁରାଣ ପୁରାଣ ପୁରୁଷ ହେଉଛି ଭଗବାନ ଯିଏକି ଆଦ୍ୟମ ପୁରାଣ ପୁରୁଷ ନବଯୁବକ ହେଉଛ ପୁରାଣ ପୁରୁଷ ଆଦ୍ୟ ମଧ୍ୟ ସେ ବୁଦ୍ଧ ନୁହନ୍ତି ସେ ସବୁବେଳେ ନବଯୁବକ ନବକିଶୋର ଥିଲେ। ତେଣୁ ସାରମ୍ଭଟ୍ଟାଚାର୍ଯ୍ୟ ଏହିଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ବୈରାଗ୍ୟ ବିଦ୍ୟା ଯୁବକ ଯୋଗ ଶିକ୍ଷା ତ ମେଘ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ ଯଦିଓ ସେ ହେଉଛନ୍ତି କୃଷ୍ଣ କିନ୍ତୁ ଚୈତନ୍ୟ ରୂପରେ ଆସିଛନ୍ତି। ଶ୍ରୀକୃଷ୍ଣ ଚୈତନ୍ୟ ରୂପରେ ଆସିଛନ୍ତି ସେହି ଶରୀରକୁ ଧାରଣ କରିଛନ୍ତି। କୃପାଙ୍କ ବୁଦ୍ଧିଦ୍ୱାର ତମନ ପ୍ରପଦେ କୃପାର ସାଗର ସେ ମହାପ୍ରଭୁ କୃପାର ସାଗର ଯାହାକି ସ୍ୱୟଂ ଭଗବାନ କୃଷ୍ଣ ପ୍ରଦାନ କରିନଥିଲେ ଯେ କୃଷ୍ଣ ପ୍ରେମ ସେହି କୃଷ୍ଣ ପ୍ରେମକୁ ମହାପ୍ରଭୁ ପ୍ରଦାନ କରିଛନ୍ତି। ତେଣୁ ପୁରୀରେ ଚବିଶ ବର୍ଷ କାଳ ରହିଲେ 1510 1534 24 ବର୍ଷ କାଳ ପୁରୀରେ ରହି ମହାପ୍ରଭୁ ଏହି ଭଗବାନଙ୍କର ଏହି ଭକ୍ତି ବୈରାଗ୍ୟ ବିଦ୍ୟାକୁ ଶିକ୍ଷା ପ୍ରଦାନ କରିଛନ୍ତି ଏବଂ ସେ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀରେ ସବୁଠାରେ ଏହି ଭଗବାନଙ୍କ ମହାପ୍ରଭୁଙ୍କ କଥା ପ୍ରଚାର ହେବ। ଆଜି ଶ୍ରୀକୃଷ୍ଣ ଦ୍ୱାରା ପ୍ରଭୁପାଦଙ୍କ ଥିବାରୁ ଆଜି ସମଗ୍ର ପୃଥିବୀରେ ସେହି ଭଗବାନଙ୍କର ନାମ ଭଗବାନଙ୍କ କଥା ପ୍ରଚାର କରାଯାଉଛି ଏବଂ ସେଇ ତାଙ୍କର ପ୍ରଭୁପାଦଙ୍କର ପ୍ରିୟ ଶିଷ୍ୟ ଶ୍ରୀଶ୍ରୀମଦ ଗୌରବ ସେ ମହାରାଜଙ୍କର ବାସସ୍ଥାନ ଏଇ ନିକଟରେ ଜଗନ୍ନାଥପୁର ସେ ମଧ୍ୟ ଏଇଠି ବହୁତ ଭଗବାନଙ୍କ କଥା ପ୍ରଚାର କରିଛନ୍ତି। ଆଜି ତାଙ୍କ କୃପାରୁ ଆମେ ମଧ୍ୟ ଭଗବାନ ବିଷୟରେ ଶ୍ରବଣ କରୁଛେ କୀର୍ତ୍ତନ କରୁଛେ ସେଇ ମହାପ୍ରଭୁଙ୍କ କୃପା। ତେଣୁ ଏଭଳି ଭାବରେ ଏ ପୁରୀ ମଠରେ ନଦୀ ବାବା ଏବଂ ଆପଣମାନେ ସମସ୍ତେ ଏହି ଭଗବାନ କଥା ପ୍ରଚାରରେ ଜୀବନକୁ ଉତ୍ସାହ କରିଛନ୍ତି। ଆମ କଥାକୁ ନିଷ୍ଠାନ ଦେବା ଜୟ ଚେତନ ମହାପ୍ରଭୁ କି ଜୟ ଗୋପା କି ଜୟ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋପମାନନ୍ଦେ।
Yeah, I know what I'm doing. Yeah.